ହ୍ୟାଲୋ, ନମସ୍କାର। ମୁଁ ଅରଲ ରେଡ୍ଡି କହୁଛି। ଆମର 69 ନମ୍ବର ୱାର୍ଡ 66 ନମ୍ବର ୱାର୍ଡର ଏଇ ଡ୍ରେନ୍ ଖୋଲା ଥିବାରୁ ବହୁତ ଦୁର୍ଗନ୍ଧ ବାହାରୁଛି, ଯେହେତୁ ଆମେ ରହିବା ଅସମ୍ଭବ। କେତେ ପ୍ରକାର ସ୍ମେଲ୍ ଆମେ ରହିପାରୁନୁ, ଯାହାକି ମୁଁ ଅନୁରୋଧ କରୁଛି ଆପଣଙ୍କ ଦୟାରୁ ଟିକେ କଭର କଲେ ଭଲ ରହିବ। ଆଉ ଏଇ ଯୋଉ ପ୍ରକାର ଦୁର୍ଗନ୍ଧ, ଯୋଉ ପ୍ରକାର ପରିବେଶରେ ଆମେ ରହୁଛୁ, ଆପଣ ଦେଖିଲେ ସମ୍ଭାଳି ପାରିବେନି। ଧନ୍ୟବାଦ।